ହ୍ୟାଲୋ, ରମେଶ ଚନ୍ଦ୍ର ବେହେରା କହୁଥିଲି, ନଅ ନମ୍ବର ୱାର୍ଡରୁ କହୁଥିଲି। ଆମେ ଯୋଉ 24 ଘଣ୍ଟା ପାଣି ଟିକେ ହେଲେ ଆମ ଏରିଆରେ ଟିକେ ଭଲ ଆମେ ଉପକୃତ ହୁଅନ୍ତୁ। ପାଣି ଯୋଉ ସମୟରେ ଆସୁଛି ପାଣି ଟିକେ ରଖି ହେଉନି, ଅସୁବିଧା ହେଉଛି। ଆଉ ଟାଙ୍କି ଫାଙ୍କି ଟିକେ ସଫା ସୁତୁର ବି ରହୁନି, ଆମ ଯୋଉ ଟାଙ୍କି ଗରା ହେଇଛି ବାହାରେ ଯୋଉ ଟାଙ୍କି ଗରା ସଫା ସୁତୁର ହେଇନି ଆଉ। ହଉ ରଖୁଛି ଆଜ୍ଞା।